ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ପଞ୍ଚମ ଦିନ ପାଇଁ କୌଣସି କାର୍ଯ୍ୟ ସମ୍ଭବ ନ ହେବାରୁ ଆଜି ସଂସଦର ଉଭୟ ଗୃହ ଦିନକ ପାଇଁ ମୁଲତବୀ. ଆସନ୍ତା 10 ବର୍ଷ ମଧ୍ୟରେ ଭାରତୀୟ ନୌସେନାରେ 96 ଜାହାଜ ଓ ବୁଡ଼ାଜାହାଜ ସାମିଲ କରାଯିବ, କହିଲେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ. ରିୟାଦଠାରେ ଆଜିଠାରୁ ଆରମ୍ଭ ହେଲା COP16. ଶ୍ରୀଲଙ୍କାରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାଚନ ସୂଚୀ ବିଳମ୍ବରେ ଘୋଷଣା କରିବା ଲାଗି ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି, ଏବଂ ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ. ସଂସଦର ଉଭୟ ସଦନରେ ଆଜି ପଞ୍ଚମ ଦିନ ଲାଗି କୌଣସି କାର୍ଯ୍ୟ ସମ୍ଭବ ନ ହେବାରୁ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି. ଏକ ବ୍ୟବସାୟିକ ଗୋଷ୍ଠୀ ଲାଞ୍ଚ ଦେବା ପ୍ରସଙ୍ଗ ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ହଟ୍ଟଗୋଳ ଯୋଗୁଁ ମୁଲତବୀ ଘୋଷଣା କରାଯାଇଛି. ଆଜି ସକାଳେ ଲୋକସଭାରେ ହଟ୍ଟଗୋଳ ହେବା ଯୋଗୁଁ ପ୍ରଥମେ 12:30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା. ପରେ ପୁଣି ଅଧିବେଶନ ଆରମ୍ଭ ହେବା କ୍ଷଣି କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ ଏବଂ ଅନ୍ୟାନ୍ୟ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ. ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କୋଷ୍ଟାଲ ସିପିଂ ବିଲ୍ 2024 ଆଗତ କରିଥିଲେ. ଅନ୍ୟପକ୍ଷରେ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ନୋଟିସ୍କୁ ବାଚସ୍ପତି ପ୍ରତ୍ୟାଖ୍ୟାନ କରିଥିଲେ. ବାଚସ୍ପତି ବାରମ୍ବାର ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ସେଥିପ୍ରତି କର୍ଣ୍ଣପାତ କରିନଥିଲେ. ପରେ ଗୃହକୁ ଆଜି ଦିନକ ପାଇଁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ. ଲୋକସଭାରେ ଆଜି ପ୍ରଥମାର୍ଦ୍ଧରେ ସମ୍ବଲ ହିଂସାକାଣ୍ଡ ଘଟଣା, ମଣିପୁର ପରିସ୍ଥିତି ଏବଂ ଲାଞ୍ଚ କାରବାର ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆଲୋଚନା ପାଇଁ ଦାବି କରାଯାଇଥିଲା. ପ୍ରଥମାର୍ଦ୍ଧରେ ହଟ୍ଟଗୋଳକୁ ଦୃଷ୍ଟିରେ ରଖି ରାଜ୍ୟସଭାକୁ ମଧ୍ୟ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା. 12 ପରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ. କଂଗ୍ରେସ, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଡିଏମ୍କେ ଏବଂ ଅନ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ. ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା. ପରେ ସେ ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ. ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟରୁ ମୁଲତବୀ ନୋଟିସ୍ ଦିଆଯାଇଥିଲା, ତେବେ ଅଧ୍ୟକ୍ଷ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ. ସଂସଦରେ ବିରୋଧୀମାନେ ଅଚଳାବସ୍ଥା ସୃଷ୍ଟି କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସେମାନଙ୍କୁ ସମାଲୋଚନା କରିଛନ୍ତି. ସଂସଦ ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକର ଗଣତନ୍ତ୍ର ପ୍ରତି ବିଶ୍ୱାସ ନାହିଁ. ସଂସଦକୁ ଅଚଳାବସ୍ଥାରେ ରଖିବା ଜନସାଧାରଣଙ୍କ ଅର୍ଥକୁ ନଷ୍ଟ କରାଯାଉଛି ବୋଲି ସେ କହିଛନ୍ତି. ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀ ପ୍ରମୁଖ ବ୍ୟବସାୟୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ସମେତ ଅନ୍ୟାନ୍ୟ ବିଷୟରେ ବିରୋଧୀ ଦଳଗୁଡ଼ିକ ମୁଲତବୀ ଆଣିବା ଲାଗି ଦେଇଥିବା ନୋଟିସ୍କୁ ସରକାର ଗ୍ରହଣ କରିବା ଉଚିତ, କିନ୍ତୁ କେନ୍ଦ୍ର ସରକାର ଏହିସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ଜାଣିଶୁଣି ଅନୁମତି ଦେଉନାହାନ୍ତି ବୋଲି ଶ୍ରୀ ତିୱାରୀ ଅଭିଯୋଗ କରିଛନ୍ତି. ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି, ଆସନ୍ତା 10 ବର୍ଷ ମଧ୍ୟରେ ଭାରତୀୟ ନୌସେନାରେ 96 ଜାହାଜ ଓ ବୁଡ଼ାଜାହାଜ ସାମିଲ କରାଯିବ. ସେ କହିଛନ୍ତି 62 ଜାହାଜ ଓ ଗୋଟିଏ ବୁଡ଼ାଜାହାଜର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଆସନ୍ତା ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ଗୋଟିଏ ଲେଖାଏଁ ଜାହାଜ ନୌସେନାରେ ସାମିଲ କରାଯିବ. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଆଡମିରାଲ ତ୍ରିପାଠୀ କହିଛନ୍ତି, ଆସନ୍ତା 4 ପୁରୀରେ ନୌସେନା ଦିବସ ପାଳନ କରାଯିବ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ. ପାକିସ୍ତାନ ନୌସେନାର ସାମର୍ଥ୍ୟ ବୃଦ୍ଧି ପାଉଥିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଆଡମିରାଲ ତ୍ରିପାଠୀ କହିଛନ୍ତି, ପାକିସ୍ତାନର ଅନେକଗୁଡ଼ିଏ ଯୁଦ୍ଧପୋତ ଏବଂ ବୁଡ଼ାଜାହାଜ ଚୀନ୍ ସହାୟତାରେ ନିର୍ମାଣ କରାଯାଉଛି ଏବଂ ପାକିସ୍ତାନ ନୌସେନାକୁ ଅଧିକ ଦୃଢ଼ କରିବାକୁ ଚୀନ୍ ଆଗ୍ରହ ପ୍ରକାଶ କରୁଛି. ସେ କହିଛନ୍ତି, ପଡ଼ୋଶୀ ଦେଶଗୁଡ଼ିକରୁ ଯେକୌଣସି ପ୍ରକାରର ଆକ୍ରମଣର ମୁକାବିଲା କରିବା ଲାଗି ଭାରତୀୟ ନୌସେନାର ସାମର୍ଥ୍ୟ ରହିଛି. ପରମାଣୁ ସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କରେ ସେ କହିଛନ୍ତି, ଆଇଏନ୍ଏସ୍ ଅରିଘାତରୁ ସଫଳତାର ସହ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି. ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସମ୍ମୁଖୀନ ହେବା ଲାଗି ଯୁବବର୍ଗକୁ ଶିକ୍ଷା ସହ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଉପରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଗୁରୁତ୍ୱ ଦେଇଛନ୍ତି. ନୂଆଦିଲ୍ଲୀଠାରେ ଆଜି ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇର 29ତମ ସହଭାଗିତା ସମ୍ମିଳନୀ 2024 ଉଦ୍ବୋଧନ ଦେଲାବେଳେ ସେ କହିଛନ୍ତି, ଭାରତ ତା'ର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଦେଶର ପ୍ରଗତି ଦିଗରେ ଧାବମାନ ରହିବା ଗର୍ବର ବିଷୟ. ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ ପରିବେଶକୁ ଗ୍ଲୋବାଲ ସାଉଥ୍ କିମ୍ବା କମ୍ ବିକଶିତ ଦେଶଗୁଡ଼ିକ ନଷ୍ଟ କରୁନାହାନ୍ତି, ତେଣୁ ପ୍ରତ୍ୟେକ ଦେଶ ନିରନ୍ତରତା, ଉତ୍ତମ ଯୋଗାଣ ଶୃଙ୍ଖଳ ଏବଂ ସ୍ଥାୟୀ ନୀତି ଆପଣାଇଲେ ଜଳବାୟୁ ପରିବର୍ତ୍ତନ ଦିଗରେ ସକାରାତ୍ମକ ପରିବର୍ତ୍ତନ ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମରୁଭୂମିରେ ପରିଣତ ହେଉଥିବା ଭୂମିକୁ ରକ୍ଷା କରିବା ଲାଗି ବିଶ୍ୱର ସର୍ବବୃହତ ଜାତିସଂଘ ସମ୍ମିଳନୀ ଆଜିଠାରୁ ରିୟାଦଠାରେ ଆରମ୍ଭ ହୋଇଛି। ଏଥିରେ ବିଶ୍ୱନେତା, ନୀତି ନିର୍ଦ୍ଧାରକ ଏବଂ ପରିବେଶ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। ଏହା ଆଜିଠାରୁ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ୟ ରହିଛି ଭୂମି ପୁନରୁଦ୍ଧାର ଏବଂ ମରୁଡ଼ି ମୁକାବିଲା ଦିଗରେ କାର୍ଯ୍ୟ କରିବା। ପ୍ରାରମ୍ଭିକ ଦିବସରେ ରିୟାଦ ଗ୍ଲୋବାଲ୍ ଡ୍ରାଉଟ୍ ରେଜିଲିଆନ୍ସ ଇନିସିଏଟିଭ୍ର ଶୁଭାରମ୍ଭ କରାଯାଇଛି। ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ରଗୁଡ଼ିକ ସାମୂହିକ ଭାବେ ମରୁଡ଼ିର ମୁକାବିଲା ଦିଗରେ କାର୍ଯ୍ୟ କରିବ। ଆଜି ଓ ଆସନ୍ତାକାଲି ସାଉଦି ଗ୍ରେନ୍ ଇନିସିଏଟିଭ୍ ଫୋରମ୍ରେ ଅନ୍ତର୍ଜାତୀୟ ସ୍ତରୀୟ ବିଶେଷଜ୍ଞ ଓ ଶିଳ୍ପପତିମାନେ ଭାଗ ନେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। COP16 ଗ୍ରୀନ୍ ଜୋନ୍ ନାମରେ ହେଉଥିବା ଏହି ସମ୍ମିଳନୀରେ 197ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଭାରତର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ବନୀକରଣ, ଜୈବ ବିବିଧତା ସଂରକ୍ଷଣ, ଉନ୍ନତ ଜଳ ପରିଚାଳନା ସଂକ୍ରାନ୍ତ ରଣନୀତି, ମରୁଡ଼ି ମୁକାବିଲା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଶ୍ରୀଲଙ୍କାରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାଚନ ସୂଚୀ ବିଳମ୍ବରେ ଘୋଷଣା କରିବା ଲାଗି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କାରେ ସାମୁଦ୍ରିକ ଝଡ଼ ଫେଞ୍ଜଲ ଯୋଗୁଁ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଚଳିତ ମାସ ପ୍ରଥମାର୍ଦ୍ଧରେ ପରୀକ୍ଷା ହେବାକୁ ଥିବାରୁ ନିର୍ବାଚନ ସୂଚୀ ପରୀକ୍ଷା ପରେ ପ୍ରକାଶ କରାଯିବ। ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ବିଚାର ବିମର୍ଶ ଲାଗି ଆସନ୍ତାକାଲି ସଂସଦୀୟ ନେତା ବିମଲ ରତ୍ନାୟକଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିବ। ରାଜନୈତିକ ଦଳଗୁଡ଼ିକ କେତେକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଇତିମଧ୍ୟରେ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। କେତେଜଣ ପ୍ରାର୍ଥୀ ଦଳବଦଳ କରିଥିବାବେଳେ ଅନ୍ୟ କେତେଜଣ ଦେଶ ଛାଡ଼ି ବାହାରକୁ ଯାଇଛନ୍ତି ଏବଂ ଅନ୍ୟମାନେ ଆଉ ରାଜନୀତିରେ ସଂଶ୍ଳିଷ୍ଟ ନାହାନ୍ତି। ନିର୍ବାଚନ ଆୟୋଗ ଚଳିତ ସପ୍ତାହର ଶେଷ ଆଡ଼କୁ ନିର୍ବାଚନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ଶ୍ରୀଲଙ୍କାର 340 ସାଧାରଣ ପରିଷଦ ପାଇଁ 2022 ମାର୍ଚ୍ଚରୁ ଆର୍ଥିକ ସଙ୍କଟ ଦୃଷ୍ଟିରୁ ନିର୍ବାଚନ ବନ୍ଦ ରହିଛି। ଚଳିତ ବର୍ଷ ଅଗଷ୍ଟ ମାସରେ ସେଠାକାର ସୁପ୍ରିମକୋର୍ଟ ଶୀଘ୍ର ନିର୍ବାଚନ କରାଇବାକୁ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ 6 ସଦସ୍ୟଙ୍କୁ ରାଜ୍ୟପାଳ ଡକ୍ଟର ସିଭି ଆନନ୍ଦ ବୋଷ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଧାନସଭାରେ ଅନୁଷ୍ଠିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। କିଛିଦିନ ତଳେ ଶେଷ ହୋଇଥିବା ଉପନିର୍ବାଚନରେ ଏହି 6 ସଦସ୍ୟ ନିର୍ବାଚିତ ହୋଇଛନ୍ତି। ସମ୍ପୃକ୍ତ 6 ସଦସ୍ୟ ହେଉଛନ୍ତି ତୃଣମୂଳ କଂଗ୍ରେସର। ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଭିନ୍ନକ୍ଷମ ସଶକ୍ତିକରଣ ଜାତୀୟ ପୁରସ୍କାର ପ୍ରଦାନ କରିବେ। ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର କୁମାର କହିଛନ୍ତି, ମୋଟ 22 ବ୍ୟକ୍ତି ଏବଂ 11 ଅନୁଷ୍ଠାନକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସର୍ବଶ୍ରେଷ୍ଠ ଦିବ୍ୟାଙ୍ଗଜନ 2024 ବର୍ଗରେ ବ୍ୟକ୍ତିଗତ ଉଲ୍ଲେଖନୀୟ ସଫଳତା ପାଇଁ ଅମର ଜେନ୍ଙ୍କୁ ପୁରସ୍କୃତ କରାଯିବ। ଏହି ଅବସରରେ ରାଷ୍ଟ୍ରପତି ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି ମନ୍ତ୍ରୀ ଡକ୍ଟର କୁମାର ସୂଚନା ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ମାନସିକ ସ୍ୱାସ୍ଥ୍ୟ ପ୍ରସଙ୍ଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଅଖିଳ ଭାରତୀୟ ଭେଷଜ ପ୍ରତିଷ୍ଠାନ ଏମ୍ସର ମାନସିକ ବିଭାଗ ପ୍ରଫେସର ଡକ୍ଟର ରାଜେଶ ସାଗର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଓ 011-233-1444 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 928-909-4044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆସନ୍ତାକାଲି ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଆରମ୍ଭ ହେବ। ଓମାନର ମସ୍କଟଠାରେ ଚାଲିଥିବା ଏହି ପ୍ରତିଯୋଗିତାର ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ଦକ୍ଷିଣ କୋରିଆକୁ 8-1 ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚମ ଦିନ ପାଇଁ କୌଣସି କାର୍ଯ୍ୟ ସମ୍ଭବ ନ ହେବାରୁ ଆଜି ସଂସଦର ଉଭୟ ଗୃହ ଦିନକ ପାଇଁ ମୁଲତବୀ। ଆସନ୍ତା 10 ମଧ୍ୟରେ ଭାରତୀୟ ନୌସେନାରେ 96 ଜାହାଜ ଓ ବୁଡ଼ାଜାହାଜ ସାମିଲ କରାଯିବ, କହିଲେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ। ରିୟାଦଠାରେ ଆଜିଠାରୁ ଆରମ୍ଭ ହେଲା COP16। ଶ୍ରୀଲଙ୍କାରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାଚନ ସୂଚୀ ବିଳମ୍ବରେ ଘୋଷଣା କରିବା ଲାଗି ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଏବଂ ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।